विष्णुपरमात्मकृष्णाय भूतले श्रीमते भक्तिवेदान्तस्वामिनित्यनामिने नमस्ते सारस्वतीदेवे गौरवाणी प्रचारिणे निर्विशेषशून्यवादी पाश्चात्यदेशकारिणे जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्णा 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 हरे 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 राम 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 हरे 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 कृष्ण। ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜ ପୂର୍ବରୁ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜଙ୍କ ପୂର୍ବରୁ ଆମ ଗୁରୁ ପରମ୍ପରାରେ ଯେଉଁ ବ୍ୟାସ ପୂଜା ଯେଉଁ ପଦ୍ଧତି ଥିଲା ଏଭଳି ସ୍ୱତନ୍ତ୍ର ପୂଜାର କୌଣସି ଅନୁଷ୍ଠାନ ଏଭଳି ନଥିଲା। କାହିଁକି ସେମାନେ ଯେଉଁ ଗୁରୁପାଦାଶ୍ରୟ କରୁଥିଲେ ସେମାନେ ଭଗବତ ପ୍ରେଷ୍ଟ ଥିଲେ, ଆଉ ଯେଉଁ ସାଧକମାନେ ଗୁରୁପାଦାଶ୍ରୟ କରୁଥିଲେ ସେମାନେ ସବୁ ଅତ୍ୟନ୍ତ ମହାନ ଥିଲେ। ସେମାନଙ୍କର ଗୁରୁଭକ୍ତି ବା ସାଧୁମାନଙ୍କ ପ୍ରତି ଯେଉଁ ମମତାରେ ଏଥିରେ କମ୍ ନଥିଲା। ଆମର ଯେଉଁ ଭାଗବତ ସିଦ୍ଧାନ୍ତ ରହିଛି, ଭାଗବତ ସିଦ୍ଧାନ୍ତରେ ଭକ୍ତିର ସବୁଠୁ ବଡ଼ ଜିନିଷ ରହିଲା ସାଧୁଙ୍କ ପ୍ରତି ଆସକ୍ତି ମମତା। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ମହାରାଜ ଦେଖିଲେ ଯଦି ଭକ୍ତିଧାରାକୁ ଯିବମାନେ ଆସୁଛନ୍ତି କିନ୍ତୁ ତାଙ୍କର ସାଧୁଙ୍କ ପ୍ରତି ମମତା ରୁହନ୍ତି, ସେଥିପାଇଁ ସିଏ ବ୍ୟାସ ପୂଜାଟାକୁ ଇଣ୍ଟ୍ରୋଡ୍ୟୁସ୍ କଲେ ଯେ ସ୍ୱତନ୍ତ୍ର ଗୁରୁଙ୍କର। ଆମେ ଯେମିତି କର୍ମକାଣ୍ଡରେ ଆଜିକାଲି ସବୁ ଗୁରୁ ପୂର୍ଣ୍ଣିମା କର୍ମକାଣ୍ଡରେ, ଏଇଟା କର୍ମକାଣ୍ଡ ଆମର ନୁହେଁ, ଷ୍ଟ୍ରିକ୍ଟଲି ସେଇଟା ମନା କରାଯାଇଛି, ପ୍ରଭୁପାଦ ଡାଇରେକ୍ଟଲି ମନା କରିଛନ୍ତି। ଆମେ କର୍ମକାଣ୍ଡକୁ ଫଲୋ କରିବୁନି, ବ୍ୟାସ ଯେଉଁ ବ୍ୟାସ ତାଙ୍କର ଯେଉଁ ଗୁରୁ ପୂର୍ଣ୍ଣିମା କେତେଟା କୋର୍ସ ମୁଁ ଦେଖେଇଦେବି, କୌଣସି ଜିନିଷକୁ ଡାଇଭର୍ଟ କରନ୍ତୁ ନା, ଏଇଟା ଗୋଟେ ଶୁଦ୍ଧ ପରମ୍ପରା। ଆମେ କେବେ ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କୁ ପୂଜା କରିବୁନି, ପ୍ରଭୁପାଦଙ୍କର କୋର୍ସ ମୁଁ ଆପଣଙ୍କୁ ଦେଖେଇଦେବି, ଶାସ୍ତ୍ର ପ୍ରମାଣ ଦେଖେଇ ଦେଇପାରିବି। କର୍ମକାଣ୍ଡ ଲୋକମାନେ ସ୍ୱତନ୍ତ୍ର ଭାବରେ ଗୁରୁ ପୂର୍ଣ୍ଣିମାଙ୍କୁ ଗୁରୁଙ୍କୁ ପୂଜା କରନ୍ତି। ଆମର ଯେଉଁ ଗୁରୁ ଆମର ଯେଉଁ ବ୍ୟାସ ପୂଜା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କହିଛନ୍ତି ଆମ ପରମ୍ପରାରେ ଆମେ ସବୁ ଦେଖି ଦେଖି ଆସୁଛୁ ପ୍ରଭୁପାଦଙ୍କର କେତେ କୋର୍ସ ଅଛି। ଏଇ ଯେଉଁ ଦିନ ଗୁରୁ ପୂର୍ଣ୍ଣିମା ସେଦିନ ପ୍ରଭୁପାଦ କୋର୍ସ ସେଦିନ ସେ ପୁଟ୍ କରିଥିଲା, ମୁଁ ଦେଖୁଥିଲି ପ୍ରଭୁପାଦ କହୁଛନ୍ତି ଦିସ୍ ଇଜ୍ ଫର୍ କର୍ମକାଣ୍ଡ ପିପୁଲ। ଆମେ ଗୁରୁଙ୍କର ଆବିର୍ଭାବ ଦିନରେ ଆମେ ବ୍ୟାସ ପୂଜା କରୁ, ଯେଉଁଦିନ ଗୁରୁ ଆବିର୍ଭାବ ହେଇଥାନ୍ତି। କାହିଁକି ଶିଷ୍ୟକୁ ସେ ଦିନଟାକୁ ସ୍ମରଣ କରିବାକୁ ପଡ଼ୁଛି, ଗୋଟେ ଜୀବ ହୃଦୟରେ ଗୋଟେ କୃତଜ୍ଞତା ଭାବ ରହିଛି, କୃତଜ୍ଞ ଭାବ ମାନେ ସେ ଯାହା କଥା ଉପକାର ପାଇବେ ସାଙ୍ଗେ ସାଙ୍ଗେ ଭୁଲିଯିବ। ଗୋଟେ ଜୀବର ଏଇଟା ହେଉଛି ଗୋଟେ ବଡ଼ ରୋଗ, କୃତଜ୍ଞତା ଅକୃତଜ୍ଞତା ଦୋଷତା, ଅକୃତଜ୍ଞ ହୃଦୟ ସେ ଯାହା କତିରେ ଉପକାର ପାଏ ସାଙ୍ଗେ ସାଙ୍ଗେ ବାପା ମାଙ୍କୁ ସେ ଭୁଲି ଯାଉଛି, ଆଉ ଗୁରୁଙ୍କ କଥା କ'ଣ ଅଛି, ତା ହୃଦୟଟା ସେଇଭଳିଆ। କାରଣ କାମ ଦ୍ୱାରା କ୍ରୋଧ ଦ୍ୱାରା ତାର ଯେଉଁ ହୃଦୟଟା ରହୁଛି ନା, ତାକୁ ସେ ଉପକାରଟାକୁ ଭୁଲିଯିବ, ଆଉ ସେ ଅକୃତଜ୍ଞ ଦୋଷ ଯେତେବେଳେ ଭକ୍ତିରେ ଲାଗେ ଆଉ କେବେ ଜୀବର ପ୍ରଗତି ହେଇପାରିବନି। ସେ ଗୁରୁଙ୍କ କତିରୁ ଯେଉଁ ଉପକାର ପାଇଛି ସେଟା ଭୁଲିଯାଏ, ସେ ଗୁରୁଙ୍କୁ ସ୍ମରଣ କରିପାରେ ନା, ଭଗବତ ଉପାସନା କରେ, ସେ ଭଗବତ ଉପାସନା ମାତିଯିବ, ଗୁରୁ ଉପାସନା ଛାଡ଼ିଦେବ। କିନ୍ତୁ ଅର୍ଚ୍ଚନା ପଦ୍ଧତିରେ ଆମ ସମସ୍ତ ପଦ୍ଧତିରେ ଆଗେ ଗୁରୁଙ୍କୁ ଉପାସନା କରିକି ପରମ୍ପରାକୁ ଉପାସନା କରିକି ଆମେ ଭୋଗ ଲୋକ ଯେ କ'ଣ କହୁଛେ, ଇଦମ୍ ଗୁରୁ ବେନମ ଇଦମ୍ ପରମ ଗୁରୁ ବେନମ ଇଦମ୍ ପରାତ୍ପର ଗୁରୁ ବେନମ। ଆରେ ଆମେ ଭୋଗ ଲଗାଇବାରୁ ଆମର ଅଧିକାର ନାହିଁ, ଆମ ଫିଲୋସଫିଟା କ'ଣ ସେଣ୍ଟିମେଣ୍ଟ ନା କ'ଣ, ଆଜିକାଲି ପିଲା ପଢ଼ୁନାହାନ୍ତି ସେମାନେ ଫିଲୋସଫି ଜାଣିନାହାନ୍ତି ବୋଲି ସେମାନେ ଗୁରୁ କଥା ଗୁଡ଼ା କ'ଣ ଏତେ କହିବୁ, ଆରେ କୃଷ୍ଣ କଥା କ'ଣ କହିବୁ, ତୁମେ କୃଷ୍ଣ କଥା ଅଧିକାର ନାହିଁ, ବନ୍ଦ କର, ତୁମେ ଭଗବାନଙ୍କୁ ପୂଜା କରିପାରିବିନି, ଆଗେ ପରମ୍ପରା ଗୁରୁଙ୍କୁ ପୂଜା କରିବ, ଆମ ଟିଚିଂସଟା ଏଇଟା ନା, ଆମେ ଭୋଗ ବି ଲଗେଇ ପାରିବେନି ଭଗବାନଙ୍କୁ ଡାଇରେକ୍ଟ, ଗୁରୁ ପରମ ଗୁରୁ ପରାତ୍ପର ଗୁରୁ, ତାପରେ ଯାଇକି ଆମେ ଭଗବାନଙ୍କୁ ଅର୍ପଣ କରିବା। କିନ୍ତୁ ଜୀବ ଯେତେବେଳେ ଗୁରୁ ମହିମାଟା ବୁଝିପାରେନା ସେ କୃଷ୍ଣ ପାଖକୁ ଯାଇପାରିବେନି, ସେଥିପାଇଁ ଆଚାର୍ଯ୍ୟମାନେ ସ୍ମରଣ କରାଇଲେ, ବିଶେଷ କରି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ଏଇଟାକୁ ଇଣ୍ଟ୍ରୋଡ୍ୟୁସ୍ କରିଲେ ବ୍ୟାସ ପୂଜା କରାହେବ। ଆଉ ଏଇଟାକୁ କେଉଁଠୁ ଆଣିଲେ ସେ ଶାସ୍ତ୍ରରୁ ନା, ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ବ୍ୟାସ ପୂଜା କରିଥିଲେ, କାରଣ ଆମ ଶାସ୍ତ୍ର ମଧ୍ୟ ଆମ ପରମ୍ପରାକୁ ସାଙ୍ଗେ ସାଙ୍ଗେ କହିବେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ମନରୁ ବାହାର କରିଦେଲେ, ଯେହେତୁ ନିତ୍ୟାନନ୍ଦ ପ୍ରଭୁ ଯେମିତି ଆଦିଗୁରୁ ତାଙ୍କର ଅଧିବାସ କରି କିଭଳି ଗୁରୁ ପୂଜା କରିଥିଲେ, ବ୍ୟାସ ପୂଜା କରିଥିଲେ, ଚୈତନ୍ୟ ଭାଗବତରୁ ଯେଉଁ ପ୍ରମାଣ ହିସାବରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଇଣ୍ଟ୍ରୋଡ୍ୟୁସ୍ କଲେ ଯେ ଏଦିନ ଗୁରୁଙ୍କୁ ପୂଜା କରାଯିବ। କିନ୍ତୁ ଆମର ଯେଉଁ ଗୁରୁଦେବ କୁହନ୍ତି ନାହିଁ, ବ୍ୟାସ ପୂଜାଟା ଗୋଟିଏ ଦିନ ନୁହେଁ ଶିଷ୍ୟ ପାଇଁ, ଶିଷ୍ୟ ପାଇଁ ବ୍ୟାସ ପୂଜାଟା ଗୋଟିଏ ଦିନ, ତାର ପ୍ରତି ମୁହୂର୍ତ୍ତରେ ତା ପ୍ରତିଦିନ ହେଉଛି ଗୁରୁଙ୍କର ବ୍ୟାସ ପୂଜା। ଶିଷ୍ୟର ପାଇଁ ତାର ଗୁରୁ ହେଉଛି ଜୀବନ ନା। ସେ ଆଜି ଯେଉଁ ଆମେ ଗାଉଛେ ଓ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନଞ୍ଜନ ଶଳାକେ, ଆମ ଚକ୍ଷୁଟା ସେ ଖୋଲିଛନ୍ତି, ପ୍ରତିଦିନ ତାର ବ୍ୟାସ ପୂଜା ତା ଅନ୍ତରରେ। ସେ ଗୁରୁଦେବ କୁହନ୍ତି ଅଫିସିଆଲି ତୁମେ ଇନଷ୍ଟିଚ୍ୟୁସନ୍ର ଗୋଟିଏ ଦିନ ବ୍ୟାସ ପୂଜା କରିବ, କିନ୍ତୁ ତୁମର ଗୃହରେ ବା ତୁମ ଅନ୍ତର ଭିତରେ ପ୍ରତିଦିନ ତୁମକୁ ବ୍ୟାସ ପୂଜା କରିବାକୁ ପଡ଼ିବ। କାରଣ ଗୁରୁ ମୋତେ କ'ଣ ସାହାଯ୍ୟ କରୁଛନ୍ତି, ବର୍ତ୍ତମାନ ମୋତେ କେମିତି ବଞ୍ଚାଉଛନ୍ତି, ତାଙ୍କ କୃପାରେ ମୁଁ କେମିତି ଚାଲିଛି, ବର୍ତ୍ତମାନ ସୁଦ୍ଧା ବି ଚାଲିଛି। ସେଇଟାକୁ ଯେତେବେଳେ ଜୀବ ସ୍ମରଣ ନ କରିବ, ସେ ମାୟାବାଦକୁ ସ୍ପର୍ଶ କରିବ ମାନେ କର୍ମକାଣ୍ଡକୁ ସ୍ପର୍ଶ କରିବ, ସେ କର୍ମକାଣ୍ଡ ହେଇଯିବ କିମ୍ବା ମାୟାବାଦକୁ ସ୍ପର୍ଶ କରିଯିବ। କାରଣ ଜୀବର ଯେହେତୁ ମନଧର୍ମ ରହିଛି, ସେ ମାୟା ତାକୁ ଧରିଛି, ତାକୁ ଯେକୌଣସି ସମୟରେ ବୁଲେଇ ଦେବ। ସେଥିପାଇଁ ସେଇଟାକୁ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ ପ୍ରତିଷ୍ଠାନ ସୃଷ୍ଟାକୁ, ବ୍ୟାସ ପୂଜା ତୁମେ କରିବ, ଗୁରୁଙ୍କର ଆଚାର୍ଯ୍ୟମାନଙ୍କର ବ୍ୟାସ ପୂଜା ତୁମେ କରିବ। ଗୁଣଗାନ କରିବା, ଆମେ ଜଣେ ସାଧୁଙ୍କର ଗୁଣଗାନ କରିବା, କିନ୍ତୁ ମାନନ କେତେ କରୁ ସେଟା ବଡ଼ ଜିନିଷ। ଭକ୍ତିର କୌଣସି ଜିନିଷ ଅନୁଷ୍ଠାନ ସବୁ ଚାଲିବ, କିନ୍ତୁ ମାନନ ଜଣେ ସାଧୁଙ୍କ ପ୍ରତି, ମୁଁ ଆଜି ମହାରାଜଙ୍କର ଗୁଣଗାନ କରିବି, ଆପଣ ମୋତେ ଡାକିଲେ ମୁଁ କରିଦେଇପାରିବି ଗୁଣଗାନ, କିନ୍ତୁ ମୁଁ କେତେ ତାଙ୍କୁ ମାନନ କରୁଛି ସେଇଟା ମୋତେ ଫଳ ଦେବ। ଗୁଣଗାନ ଗୋଟେ ପରମ୍ପରା, ମୁଁ କାହାକୁ ଡାକିଦେଲେ ସେ ଗୁଣଗାନ କରିଦେବେ। ଆମର ସାଧୁମାନଙ୍କ ପ୍ରତି ଆମ ଅନ୍ତରରେ କ'ଣ, ଅଫିସିଆଲି ନୁହେଁ, ପ୍ରକୃତ ଜଣେ ସାଧୁମାନଙ୍କ ପ୍ରତି, ଜଣେ ପ୍ରଭୁପାଦଙ୍କ ଡିସିପ୍ଲିନ୍ଙ୍କ ପ୍ରତି ଆମର କ'ଣ ଭାବନା ରହିଛି। କାରଣ ଇନଷ୍ଟିଚ୍ୟୁସନ୍ ପ୍ରିନ୍ସିପୁଲ୍ ଡିଫରେଣ୍ଟ, ଗୁରୁଦେବ କୁହନ୍ତି ଅନୁଷ୍ଠାନ ସଂସ୍ଥାର ନିୟମ ଅଲଗା। ଯେମିତି ତୁମେ ମୋର ଗୁରୁ ଭାଇ ହେଇପାର, ଗୁରୁ ଭାଇ ଗଡ୍ ବ୍ରଦର ରିଲେସନ୍ସିପ୍ ଇଜ୍ ଡିଫରେଣ୍ଟ, କିନ୍ତୁ ଅନୁଷ୍ଠାନ ରିଲେସନ୍ସିପ୍ ଇଜ୍ ଡିଫରେଣ୍ଟ। ସେଭଳିଆ ଗୁରୁଙ୍କର ଯେଉଁ ସମ୍ବନ୍ଧଟା, ଏଇଟା ଅଫିସିଆଲ ସମ୍ବନ୍ଧ ନୁହେଁ, ସାଧୁଙ୍କର ସମ୍ବନ୍ଧ, ଇନଷ୍ଟିଚ୍ୟୁସନ୍ ସମ୍ବନ୍ଧ ନୁହେଁ, ଏଇଟା ଆମ ଜୀବନ। ଯେମିତି ଗୋଟେ ପିଲା ମୋତେ ଯୁକ୍ତି ଗଲା, ମୁଁ ସାଙ୍ଗେ ସାଙ୍ଗେ ତାକୁ ପରାସ୍ତ କଲି, ମୁଁ ତୁ ହିଡ଼ିନ୍ ରୀତି ଯେ ମୋ ପାଖରେ ପ୍ରଚାର କରିଲି, ତୁମେ ସେ ଗୁରୁତ୍ୱ ତୁ ଜାଣ ନା। ସେ ସାଙ୍ଗେ ସାଙ୍ଗେ କହୁଛି ନା, ଆମେ ଗୁରୁ ଭୁଲ କହିଲେ ବି କ'ଣ ହବ, ଗୁରୁ ଏଇଟା କ'ଣ ନକଲେ ଆମେ ସୋସାଇଟିକୁ ରଖିବୁ। କିନ୍ତୁ ବାପା ଦେଖ, ତୁ ଆଜି ଯେଉଁ ସେବା କରୁଛୁ, କାହା ପାଇଁ ସେବା କରୁଛୁ, ତୋ ଗୁରୁଙ୍କ ପାଇଁ ସେବା କରୁଛୁ। ଆଜି ଦେଖନ୍ତୁ ଯେଉଁମାନେ ସେବା କରୁଛନ୍ତି, ତାଙ୍କ ସ୍ପିରିଟ୍ଟା କେମିତି ଆସିବ, ପ୍ରଭୁପାଦଙ୍କ ଶିଷ୍ୟମାନେ ଆଜି କେମିତି ସେବା କରୁଛନ୍ତି, ପ୍ରଭୁପାଦଙ୍କ ପାଇଁ କରୁଛୁ। ଆମେ ପ୍ରଭୁପାଦ ପାଇଁ କରିପାରିବା ନା, ଆମର ସେ ସ୍ପିରିଟ୍ ନାହିଁ, କାରଣ ଆମେ ପ୍ରଭୁପାଦଙ୍କୁ ଦେଖିନେ। ଆମେ ପ୍ରଭୁପାଦଙ୍କ ଶିଷ୍ୟଙ୍କର ସେବା କଲେ ସେଇଟା ପ୍ରଭୁପାଦଙ୍କର ସେବା, ଏଇଟା ଆମ ପରମ୍ପରା। ଆମେ କେବେ କହିପାରିବା ଆମ ଗୁରୁଙ୍କୁ ସରପ୍ରାଇଜ୍ କରିକି ଆମେ ଗୁରୁଙ୍କୁ ମାନିବାନି, ଆମେ ସିଧା ପ୍ରଭୁପାଦଙ୍କୁ କରିବା, ଏଇଟା କରିପାରିବାନି ଆମେ, ଆମର ସେ ସ୍ପିରିଟ୍ ନାହିଁ। ମୁଁ ଉଦାହରଣ ତାକୁ ଦେଲେ, ଦେଖ ଆମ ଇସ୍କନର କେତେ ଭକ୍ତ ଆମମାନେ ଅଛେ, ଆମମାନଙ୍କର ଗୁରୁଙ୍କର ବ୍ୟାସ ପୂଜା ଯେଭଳି ହେଉଛି, ଆମ କ'ଣ ପ୍ରଭୁପାଦଙ୍କ ବ୍ୟାସ ପୂଜା ସେଭଳି କରିପାରୁଛେ? ମୁଁ ଖୋଲି କୁହେ ସବୁବେଳେ, ମୁଁ କାହାକୁ ଡରିନି ଆଜି ପର୍ଯ୍ୟନ୍ତ, ସବୁବେଳେ ଅନୁପମ ପ୍ରଭାଜିତ ଅଛି। ମୁଁ କହେ ମୋତେ କୁହ, ତୁମେ ତା ମୁହଁକୁ ମୁଁ ବନ୍ଦ କରିଦେବି, ମୋତେ ତୁମେ କୁହ। ଆଚ୍ଛା ତୁମେ ଯଦି କହୁଛ ପ୍ରଭୁପାଦ ସୋସାଇଟି ବୋଲି, ତୁମେ ଗୁରୁଙ୍କୁ ଛାଡ଼ିକି ପ୍ରଭୁପାଦଙ୍କୁ ସେବା କରିବ, ପଳେଇ ଆସ ଭୁବନେଶ୍ୱର, ଏଠିକି ଆସ, ମୁଁ ତାକୁ ଆସ ଭୁବନେଶ୍ୱର ସେବା କରିବ, ହେଟା ତୁମେ ଇସ୍କନ ଟେମ୍ପୁଲ ପଳେଇ ଆସ। ତୁମେ ସେଇଠି କାହିଁ ଡେଡିକେସନ୍ ଦେଇପାରୁଛ ନା, ତୁମେ ତୁମ ଗୁରୁଙ୍କୁ ଭଲ ପାଉଛ ବୋଲି ତୁମେ ଆଜି ସୋସାଇଟି ପାଇଁ କରିପାରୁଛ। କାରଣ ଗୁରୁତତ୍ଵକୁ କେବେ ହେଲେ ଭୁଲିବା ଉଚିତ ନାହିଁ। ଗୁରୁତତ୍ଵ ଗୋଟେ ଇଣ୍ଡିଭିଜୁଆଲ ତତ୍ଵ ନୁହେଁ, ଆମେ ବର୍ତ୍ତମାନ ୱି ଆର୍ ନଟ୍ ଏନଫ୍ ମେଚ୍ୟୁର୍ଡ, ସେପାଇଁ ଆମ ଭିତରେ ଗ୍ୟାପ୍ସ ରହିଛି, ଆମ ଭିତରେ ଗ୍ୟାପ୍ସ ରହିଛି, ଗ୍ୟାପ୍ସ ଆସୁଛି ପର୍ସନାଲ ମୁଡ଼୍ଟା ଯେତେବେଳେ ଆମର ଗୋଟେ ବାଧା ସୃଷ୍ଟି ହେଉଛି, ଆମେ ଗ୍ୟାପ୍ସ ତିଆରି ହେଉଛି, ସେଇଟା ଗୁରୁଙ୍କ ପାଖରେ ଲାଗୁଛି। ତତ୍ତ୍ୱରେ କାହିଁ କମ୍ପ୍ରମାଇଜ୍ କରୁଛ? ମୁଁ ତାକୁ କହିଲି ଠିକ୍ ଅଛି, ତୁମେ ଯଦି କହୁଛ ତୁମେ ସୋସାଇଟି ପାଇଁ ପ୍ରଭୁପାଦ ପାଇଁ କରୁଛ, ତାହେଲେ ଭୁବନେଶ୍ୱର ପଳେଇ ଆସ, ଭୁବନେଶ୍ୱର ଆସି କଲେକ୍ସନ୍ କରି ମନ୍ଦିରଟା କଲ ଦେଖା, ତୁ ସେଠି କାହିଁ କରିପାରୁଛ ନା, ତୁମର ଗୁରୁଙ୍କ କତିରୁ ଇନ୍ସପିରେସନ୍ଟା ପାଉଛ। ମୋତେ ଗୁରୁଦେବ କହୁଛନ୍ତି ଏଇଟା କରିବା ପାଇଁ, ତୁମେ ଯେଉଁଟା କରୁଛ ସେଇଟା ପ୍ରଭୁପାଦଙ୍କ ସେବା ହେଲା କି ନାହିଁ, କିନ୍ତୁ ଇନ୍ସପିରେସନ୍ଟା ଗୁରୁ ଦେଲେ ନା। ତେଣୁ ଯେଉଁ ଗୁରୁତତ୍ଵ ଜିନିଷଟା ଯେଉଁ ରହୁଛି ନା ଆମ ଭିତରେ, ମିସ୍କନସେପ୍ସନ୍ ଗୁଡ଼ା ରହୁଛି ନା, ଆମେ ଗୁରୁଙ୍କ ସହିତ ଅଛି, କାହାର ବି କିଏ ଶିଷ୍ୟ ହଉ। ମୁଁ କାଲି ସେ କଥା କହୁଥିଲି ପ୍ରବଚନରେ, ତୁମେ ଯଦି କୃଷ୍ଣଙ୍କ ଦ୍ୱାରା ପରମାତ୍ମାଙ୍କ ଦ୍ୱାରା ତୁମେ କିଛି ଜ୍ଞାନ ପ୍ରାପ୍ତ ହେଇନ, ତୁମେ ଗୁରୁ ଗ୍ରହଣ କଲେ ବି ଗୁରୁଙ୍କୁ ବୁଝିପାରିବନି, ଗୁରୁ ଉତ୍ତମ ଅଧିକାରୀ ହେଲେ ବି ତୁମେ ତାଙ୍କୁ କନିଷ୍ଠ ଦୃଷ୍ଟି ବି କରିପାରିବନି, ଆଉ ତୁମେ କନିଷ୍ଠ ହେଇଥିଲେ ବି ଯଦି କୃଷ୍ଣଙ୍କ ଦ୍ୱାରା ତୁମେ କୃଷ୍ଣ ପ୍ରେରଣା କରିଛନ୍ତି, ତୁମେ କେବେ ଗୁରୁ ବା ଅପରାଧ ହବନି, ତୁମେ କନିଷ୍ଠ ଗୁରୁକୁ ବି ଉତ୍ତମ ଭାବିବ। ଗୁରୁଦେବ ଗୋଟେ ପ୍ରବଚନ ବିଦେଶରେ କହୁଛନ୍ତି, ଶିଷ୍ୟ କେବେ ତା ପୋଜିସନ୍ ରଖିପାରିବନି, ସେ ଭଜନ କରିପାରିବନି, ତା ଗୁରୁକୁ ଯଦି ଉତ୍ତମ ଦୃଷ୍ଟିରେ ସେ ନ ଦେଖେ। ଗୁରୁ କନିଷ୍ଠ ହିଁ ଯାଇପାରନ୍ତି, କିନ୍ତୁ ସେ କନିଷ୍ଠ ଗୁରୁଙ୍କୁ ଉତ୍ତମ ଦୃଷ୍ଟିରେ କେମିତି ଦେଖିବ ମୋତେ କୁହ। ଗୁରୁଦେବ କହିଲେ ନା କନିଷ୍ଠକୁ ଉତ୍ତମ ଦୃଷ୍ଟିରେ ଦେଖିବ, ଆଉ ସେ ତ ଦେଖିଦେଲେ ଭେରିଏସନ୍ କରିଦେବ, ଏ ଗୁରୁ ଏମିତି ଖାଉଛନ୍ତି ଚାଲିଛନ୍ତି, ତାକୁ ମତେ ବୁଦ୍ଧି ଆସିବ, ସେ ଉତ୍ତମ ଦୃଷ୍ଟିରେ କେମିତି ଦେଖିବ। ଫେତ୍ର କାହା ଦ୍ୱାରା ଆସିବ ନା କୃଷ୍ଣଙ୍କ ଦ୍ୱାରା। ଆମେ ଗୁରୁ ଗ୍ରହଣ କଲେ ବି ଗୁରୁତତ୍ଵ ବୁଝିପାରିବାନି, ଗୁରୁ ଦର୍ଶନ ହବନି, ଏଇଟା ଗୋଟେ ରିଭିଲ ଜିନିଷ, ସେଟା ମନେ ରଖିଥାନ୍ତି। ତୁମେ ଭାବନି ସିଏ ଗୁରୁଙ୍କୁ ଏମିତି ଭକ୍ତି କରୁଛନ୍ତି, ତାଙ୍କର ଗୁରୁଙ୍କ ପ୍ରତି ଏଭଳି ସେବା ଅଛି, ମୁଁ ସେମିତିଟା କରିଦେବି, ନୋ ଦିସ୍ ଇଜ୍ ନଟ୍ ପସିବୁଲ, କେବେ ହବନି, କେବେ ହେଇପାରିବନି। ତୁମେ କାହାକୁ କପି କରିକି କମ୍ପିଟିସନ କରି ଗୁରୁ ଭକ୍ତି କରିପାରିବନି, ସେଟା ହେଇପାରିବନି। କାରଣ ତୁମେ ଗୁରୁଙ୍କ ପାଖରେ ଶରଣାଗତ ହୁଅ, କୃଷ୍ଣଙ୍କ ପାଖରେ ଶରଣାଗତ ହୁଅ, ସେ ତାଙ୍କ ସ୍ୱରୂପଟାକୁ ରିଭିଲ୍ କରିଦେବେ, ସେଇଥିରେ ତୁମେ ବଞ୍ଚିବ। କାରଣ ଗୁରୁ ତତ୍ତ୍ୱଟା ଏକ ନା, ତୁମ ପାଇଁ ଯେଉଁ ଗୁରୁ ଅଛନ୍ତି, ଆଉ ଜଣଙ୍କ ପାଇଁ ଯେଉଁ ଗୁରୁ ଅଛନ୍ତି, ସେ କହି କୃଷ୍ଣ ତତ୍ତ୍ୱଟା ତୁମ ପାଖରେ ରିଭିଲ୍ ହେବ, କାରଣ ତୁମର ବଞ୍ଚିବାଟା ଆଶା ନେଇଯିବ। ତେଣୁ ପ୍ରଭୁପା ଯେଉଁ ସିଷ୍ଟମ କରିକି ଗଲେ, କାରଣ ମୁଁ ଏବେ ଗୋଟେ କନ୍ଭରସେସନ୍ କରୁଥିଲି, କେବେ ଏଠି ଏବେ ଗୋଟେ କେଉଁଠି କେଉଁଠି କହୁଥିଲେ, ପଟ୍ଟାମୁଣ୍ଡରେ କହୁଥିଲେ, ପ୍ରଭୁପାଦଙ୍କ ରିଭିକେସନ୍, ପ୍ରଭୁପାଦଙ୍କ ଲାଷ୍ଟ ଡେରେ ପୁରୀ ମହାରାଜ ଭେଟିଛନ୍ତି, ପ୍ରଭୁପାଦଙ୍କୁ କହୁଛନ୍ତି, ପ୍ରଭୁପାଦ ଆପଣ ଶୀଘ୍ର ଗୋଟେ ବ୍ୟବସ୍ଥା କରନ୍ତୁ, ମାନେ ବହୁତ ହେଡ୍ଷ୍ଟ୍ରଙ୍ଗ, ସୋସାଇଟି ଚାଲିବ କେମିତି, ପୁରା ଏମିତି କନ୍ଭରସେସନ୍ ଲେଖା ହେଇଛନ୍ତି ପ୍ରଭୁପାଦ, ମାନେ ବହୁତ ହେଡ୍ଷ୍ଟ୍ରଙ୍ଗ ବିଦେଶୀ ଲୋକମାନେ, ଏ ସୋସାଇଟି କେମିତି ଆପଣ ଚଲେଇବେ, ଆପଣ କିଛି ଗୋଟେ ବ୍ୟବସ୍ଥା କରିକି ଯାଆନ୍ତୁ। ପ୍ରଭୁପାଦ କହିଛନ୍ତି ଅପ୍ ଟୁ କୃଷ୍ଣ, ଅପ୍ ଟୁ କୃଷ୍ଣ, ପ୍ରଭୁପାଦ ବ୍ୟସ୍ତ ହଉଥିଲେ, ପ୍ରଭୁପାଦ ଜାଣୁଥିଲେ ଏଇ ସୋସାଇଟିଟାକୁ ରଖିବାଟା, ମୁଁ କାହିଁକି କଥାଟି କହୁଛି, ଏ ଯେଉଁ ମହାତ୍ମାଙ୍କର ଆଜି ଆମେ ପୂଜା କରୁଛୁ, ମୁଁ ତାଙ୍କ ଜୋନ୍କୁ ଯାଉଛି, ମୁଁ ପ୍ରଭୁପାଦଙ୍କ ଡିସାବ ଗ୍ଲୋରିଫିକେସନ୍ ଇଜ୍ ଡିଫରେଣ୍ଟ, ଗୁରୁଙ୍କର କଥା ମୋତେ କହିବା ପାଇଁ ଭଲ ଲାଗେନା, ଗୁରୁଙ୍କର କଥାଟା ଭିତର କଥାଟା, କାରଣ ତୁମେ ଯେତେବେଳେ ଗୁରୁଙ୍କ କଥା କହିବେ ଆଉ ଜଣେ ଏନ୍ଭିଏସ୍ ହେଇଯିବ, କାରଣ ସେ ତୁମ ଗୁରୁଙ୍କୁ ଜାଣିନି, କିମ୍ବା ଆଉ ଜଣେ ସାଧୁଙ୍କୁ ଜାଣିନି, ସାଧୁଙ୍କ ପ୍ରତି ରେସ୍ପେକ୍ଟ, ସେଟା ହେଉଛି ଅନ୍ତରର କଥା। ମୁଁ ଯେଉଁ ଜାଗାକୁ ଯାଏ, ମୁଁ ପ୍ରଥମେ ମୁଁ କେବେ କହିନି, ମୁଁ ଆପଣଙ୍କୁ ଆଜି କହୁଛି, ମୁଁ ଯେଉଁ ଜାଗାକୁ ଯିବି ସେ ସାଧୁଙ୍କ ଚରଣରେ ଆଗେ ପଡ଼ିବି, ପ୍ରଭୁ ମୁଁ ଆପଣଙ୍କ ଜାଗାକୁ ଆସିଛି, ମୁଁ ଦିଲ୍ଲୀ ଗଲେ ବି ଗୋପାଳ କୃଷ୍ଣ ମହାରାଜଙ୍କ ଚରଣରେ ଆଗେ ପଡ଼ିବି, ମାୟାପୁର ଗଲେ ବି ବୁଝିବା ଯେବେ ତମର ଚରଣ, ତାଙ୍କୁ ଆଗକୁ ପ୍ରଣାମ କରିବି, ଏଇଟା ଆପଣଙ୍କ କ୍ଷେତ୍ର, କାରଣ ଆପଣ ଏଠି କଷ୍ଟ କରି କରିଛନ୍ତି, ମୁଁ ଏଠି ଆସିଛି ପ୍ରବଚନ ଦେବା ନାହିଁ, ଆପଣଙ୍କ କୃପା ମୋର ଦରକାର। ଉଜ୍ଜୟିନ ଗଲେ ମୁଁ ସିଦ୍ଧା ଯିବି ଫାଷ୍ଟ ମହାରାଜଙ୍କ ରୁମ୍ ଦର୍ଶନ କରିବି, ଏଇଟା ମୋ ଭାବ, ମୁଁ କେବେ ଅଫିସିଆଲି କହିନି କାହାକୁ, ମୁଁ ଯେଉଁ ଜାଗାକୁ ଯିବି ଆଗେ ତାଙ୍କ ସେ ସାଧୁ, କାରଣ ସେ ସାଧୁ ସେ ସ୍ଥାନଟା କରିଛନ୍ତି, ଆଉ ସେଥିପାଇଁ ମୁଁ ଯେଉଁଠି ବି ଯାଉଛି ମୋର କିଛି କ୍ଷତି ନାହିଁ। ମୁଁ ବିଦେଶ ଗଲେ ବି ଯେଉଁ ଜାଗାରେ ଯେଉଁ ମହାରାଜ ତାଙ୍କୁ ଆଗେ ପ୍ରଣାମ, ଏଇଟା ଆପଣଙ୍କ କ୍ଷେତ୍ର, ଆପଣ ଏଠି କଷ୍ଟ କରି କରିଛନ୍ତି, ଆପଣଙ୍କ ତପଭୂମି, ମୋତେ ଆପଣ ଟିକେ କୃପା କରନ୍ତୁ, ମୋତେ ଡାକିଛନ୍ତି ଭକ୍ତମାନେ। ସାଧୁମାନଙ୍କର ଗ୍ଲୋରିଫିକେସନ୍ ମୁଖରେ କୁହାଯାଏ ନା, ଗୋପାଳ କୃଷ୍ଣ ମହାରାଜ ଏହା କରିଛନ୍ତି, ଚାଲ ମହାରାଜ ଏହା କରିଛନ୍ତି, ତୁମେ ତାଙ୍କୁ ଅନ୍ତର ରେସ୍ପେକ୍ଟ ଦିଅ, ତାଙ୍କ ଷ୍ଟ୍ରେଙ୍ଥର ତୁମେ ଜାଣିପାରିବ ତୁମ ପ୍ରତି କ'ଣ ଅଛି। ଆମମାନଙ୍କର ପରସ୍ପର ଭିତରେ ଗୁରୁଙ୍କୁ ନେଇକି ମତଭେଦ ଯେଉଁ ଜିନିଷଟା ଆସୁଛି, ଆକ୍ଚୁଆଲି ୱି ଆର୍ ନଟ୍ ମାଚ୍ୟୁର, ପ୍ରଭୁପାଦଙ୍କୁ ଯେଉଁ ଡିଫରେନ୍ସ ରହିବ, କାରଣ ଆମେ ଇଣ୍ଡିଭିଜୁଆଲ ସୋଲ୍, ଆମର ଇଣ୍ଡିଭିଜୁଆଲ ଓପିନିଅନ୍ ଆସିବ, କିନ୍ତୁ ଗୋଟିଏ ଜିନିଷକୁ ସବୁବେଳେ ଦେଖିବାକୁ ପଡ଼ିବ, ପ୍ରଭୁପା ଯେଉଁ ଜିନିଷଟା ଦେଇଦେଇକି ଯାଇଛନ୍ତି ସେଇଟା ଆମମାନଙ୍କ ପାଇଁ କେବଳ ଦେଇନାହାନ୍ତି, 10,000 ବର୍ଷ ରହିବା ପାଇଁ ଦେଇଛନ୍ତି ସୋସାଇଟି। ସେଇଟା ମୁଁ 10 ବର୍ଷ ପୂର୍ବରୁ କହିଥିଲି, ଆଜି ବି ସମସ୍ତଙ୍କୁ କହୁଛି, ଏ ଯେଉଁ ପ୍ରଭୁପାଦଙ୍କ ଶିଷ୍ୟମାନେ ଅଛନ୍ତି, ଏମାନେ ଚାଲିଗଲା ପରେ ସୋସାଇଟିର ଅବସ୍ଥା କ'ଣ ହବ, କାରଣ ଏଇଟା ମୋର ମୁଁ ସବୁବେଳେ ଖୋଲି କୁହେ, ମାୟାପୁର ବି ମୁଁ କହିଛି, କାହିଁକି ଆମେମାନେ ବ୍ରଡ୍ ମାଇଣ୍ଡେଡ୍ ନୁହନ୍ତି, ସେମାନେ ସୁସାଇଡ୍ ପାଇଁ ଯେତିକି ଚିନ୍ତା କରୁଛନ୍ତି ଆଜି ପର୍ଯ୍ୟନ୍ତ, ଆମେମାନେ କେବେ ଚିନ୍ତା, ଆମେ ପର୍ସନାଲ, ମୁଁ ସବୁବେଳେ କହୁଛି, ଆମର ପ୍ରତ୍ୟେକ ଭକ୍ତ ନିଜ ଚିନ୍ତା ବହୁତ, ମୋ ସ୍ଥିତି କେମିତି ଠିକ୍ ରହିବ, ମୁଁ କେମିତି ବଞ୍ଚି, ପ୍ରତ୍ୟେକ ଇଣ୍ଡିଭିଜୁଆଲ, ମୁଁ ତ ଖୋଲି କହୁଛି, ତୁମେ ଆସ ମୋତେ ଚ୍ୟାଲେଞ୍ଜ ଦିଅ, କିଏ ଅଛ ତୁମେ ସୋସାଇଟି ପାଇଁ ଓରେଡ଼ି ନୁହଁ, ୟୁ ଆର୍ ଅଲୱେଜ୍, ଇଭିନ୍ ତୁମ ଗୁରୁ ପାଇଁ ତୁମେ ଓରେଡ଼ି ନୁହଁ, ତୁମେ ଯଦି କିଛି ଅସୁବିଧା ହେବ ତୁମ ଗୁରୁଙ୍କୁ ଛାଡ଼ିକି ପଳେଇଯିବ, ତୁମେ ଯଦି ଗୁରୁ ଯଦି କହିବେ ତୁମେ ସେ ସେଣ୍ଟରକୁ ଯାଅ, ମୋର ଦରକାର ନାହିଁ, ମୁଁ ବଞ୍ଚିବି, ଇଏ ମହାରାଜ ନିଜେ କହିଛନ୍ତି। ମୁଁ ଦିଲ୍ଲୀ ଯାଉଛି ନା, ଦିଲ୍ଲୀରେ ମୋର ସବୁ ପିଲା ମହାରାଜ ପିଲାମାନେ ମୋତେ ଆସନ୍ତି, ମୁଁ ମହାରାଜଙ୍କୁ ଭଲ ଭାବରେ ଜାଣେ, ମହାରାଜ ନିଜେ କଥା, ମହାରାଜ ଏୟାରପୋର୍ଟ ବିଦେଶ ଯାଉଛନ୍ତି, ସେ ଭକ୍ତକୁ ଡାକିକି କହିଲେ, ସେ ଲିଡରକୁ ଡାକିକି କହିଲେ, ଦେଖ ଆଜି ଏତେ ଭକ୍ତ ଆସୁଛନ୍ତି ପ୍ରଭୁପାଦଙ୍କ ଦୟାରୁ, ଏମାନଙ୍କର ଡେଡିକେସନ୍ ନାହିଁ ସୋସାଇଟି ପ୍ରତି, ଆସୁଛନ୍ତି ଭଲ ଭଜନ କରୁଛନ୍ତି, କାରଣ ସେମାନେ ବାଥରୁମ୍ କତୁରୁ ଆରମ୍ଭ କରି ସେମାନେ ସବୁ ବିଦେଶରେ ପାଠ ପଢ଼ୁଥିଲେ, ପ୍ରଭୁପାଦଙ୍କୁ ଧରିକି ଆଣିଥିଲେ, ସେମାନେ ସୋସାଇଟି ପାଇଁ ଏଇ ବର୍ଷରେ ମହାରାଜଙ୍କର ଅବସ୍ଥା ଯେଉଁ ମହାରାଜ, ମୁଁ ଥରେ ବମ୍ବେର ମହାରାଜ ରୁମ୍ ଗଲାବେଳକୁ ସେ ଖାଉଛନ୍ତି କ'ଣ କହିଲେ, ଧଳା ଧଳା କ'ଣ ସେଇଟା କୁହାଯାଏ, କଦମର ମଖାନ, ମହାରାଜ ସେ ଅଲଗା କିଛି ଖାଇପାରିବେ, ତାଙ୍କର ହାର୍ଟ ପ୍ରୋବ୍ଲେମ୍ ରହିଛି, ଯିଏ ଯେତେବେଳେ ଯିଏ ମହାରାଜ ଦର୍ଶନ କରିପାରିବ, ପୁଣି ମହାରାଜ ବସିବା ପାଇଁ କହିଲେ, ମୁଁ ସନ୍ନ୍ୟାସୀ, ମୁଁ ନା ମହାରାଜ ତଳେ ବସି, ମହାରାଜ ସେଠି ବସି ପ୍ରଭୁପାଦ ବହି ପଢ଼ୁଛନ୍ତି, କ୍ଲାସ୍ ତାଙ୍କର ଥିଲା, ମହାରାଜ କଥା କହିଲେ, ବିଗତ କହିଲେ, କେମିତି ଅଛ, କ'ଣ ଅଛ, କେଉଁଠି ଆସିଛ, ଆଉ ମୁଁ ଶୁଣିଲି ଭଲ ପ୍ରବଚନ ଦେଉଛ, ଭଲ ଭକ୍ତମାନଙ୍କୁ ସାହାଯ୍ୟ କର, ମୁଁ ଏତିକି ଭେଟିଥିଲି, ଆଉ ଦିଲ୍ଲୀରେ ଥରେ ଭେଟିଥିଲି। ଗୋଟେ ଜିନିଷ ଯେଉଁ ପ୍ରବଚକ ଆଜି ପ୍ରବଚନ ଦଉଛି, ଦେଖ ଆମ ଓଡ଼ିଶାରେ ସବୁବେଳେ ଭାଗବତ ଟୁଙ୍ଗି ଥିଲା, ସବୁ ଭାଗବତ ଟୁଙ୍ଗି ବନ୍ଦ ହେବାର କାରଣ ଏଠି ମ୍ୟାନେଜମେଣ୍ଟ ଠିକ୍ ହେଇପାରିଲାନି। ଯେଉଁଠି ମ୍ୟାନେଜମେଣ୍ଟ ନହେଲା ଠିକ୍, ସେଠି କ'ଣ ପ୍ରବଚକର କିଛି କାମ ନାହିଁ, ସେଠି ପ୍ରବଚନ ଶୁଣିବେ ତ ନାହିଁ। ଆଉ ଆଜି ଯେଉଁ ପ୍ରିଚର ମାନେ ସବୁ ବାହାରୁଛନ୍ତି ଇସ୍କନରେ, ତିନିଟା ହଉଛି ସବୁ ବଡ଼ ସର୍ଟ, ଇଏ ମୋ ଏକ୍ସପିରିଏନ୍ସରେ ମୁଁ କହୁଛି। ଇସ୍କନ ବହୁତ ବଢ଼ୁଛି କିନ୍ତୁ ତିନିଟା ଜିନିଷ ନାହିଁ। ଆପଣ ମୋତେ ମୁଁ ଆଣ୍ଟି ଖରାପ ମୋତେ ମୋ କଥାଟା ଓଲଟା ଭାବରେ ନେବେନି, ଠିକ୍ ଭାବରେ ନେବେନି। ଗୋଟେ ଭଲ ମ୍ୟାନେଜର ଇସ୍କନ ଲଭାବ, ମାନେ ଆମର ସୋସାଇଟି ଯଦି ଲୋକ ବଢ଼ିଲେଣି, ଆମର ମ୍ୟାନେଜର ଗୋଟେ ବେଷ୍ଟ ମ୍ୟାନେଜର, ଆ ବେଷ୍ଟ ପୂଜାରୀ, ଆ ବେଷ୍ଟ କୁକର, ଇସ୍କନ ଏଇ ତିନିଟାକୁ ନେଇକି ଷ୍ଟ୍ରଗଲିଂ କରୁଛି। ମୁଁ ମହାରାଜମାନଙ୍କ ସାଙ୍ଗରେ ସବୁ ଭେଟୁଛି, ମାୟପୁର ଯାଆନ୍ତୁ, ବୃନ୍ଦାବନ ଯାଆନ୍ତୁ, ଦିଲ୍ଲୀ ଯାଆନ୍ତୁ, ଯୁଆଡ଼େ ଯାଆନ୍ତୁ। ବର୍ତ୍ତମାନ ଆମ ଭଗବାନଙ୍କର ଯତ୍ନ ନେବା ପାଇଁ ଜଣେ ଶ୍ରଦ୍ଧାଳୁ ପୂଜାରୀ, ଆଉ ମନ୍ଦିରକୁ ଚଳାଇବା ପାଇଁ ଗୋଟେ ଭଲ ଯେପରି ଡେଡିକେଟେଡ୍ ମ୍ୟାନେଜର, ଆଉ ଭଗବାନ ପାଇଁ ରୋଷେଇ କରିବା ପାଇଁ ଗୋଟେ ଭଲ ଖୁସିଆ, ଏ ତିନିଟା ହଉଛି ଆମର ବଡ଼ ସମସ୍ୟା। ମୁଁ ଯେତେ ବଡ଼ ବଡ଼ ଲିଡର କତିକି ଯାଏ ସମସ୍ତି ସାଙ୍ଗେ ଚର୍ଚ୍ଚା କରେ, ଆମ ଭଗବାନ କେମିତି ରହୁଛନ୍ତି। ମୁଁ ପ୍ରଥମେ ଗଲା ଭଗବାନ ଦେଖି ଜାଣିବି ପ୍ରଭୁ କେମିତି ରହୁଛନ୍ତି, ତାଙ୍କ କିଚେନ୍ କି ଯିବି, ତାଙ୍କ ପୂଜାରୀ ପଚାରି, ରୋଷେଇ ପଚାରି। ଏଥିପାଇଁ ଅଲଗା ମନ୍ଦିର ମାନଙ୍କ ସବୁ ଗୃହସ୍ଥ ମାନଙ୍କୁ ଗୃହସ୍ଥ ପୁରମାନଙ୍କୁ ଡାକୁଛନ୍ତି, ମାତାଜୀ ମାନଙ୍କୁ ଡାକୁଛନ୍ତି, କାରଣ ଗୋଟେ ପ୍ରୋବ୍ଲେମ ହେଇଗଲାଣି ଆମର। ଆରେ ଆମ ଭଗବାନଙ୍କୁ ଆମେ ପଇସା ଆଣିବା, ଧନୀର ପଇସା ଆଣିବା, ଆମ ଖାଇବା କିଏ ଦେବ? ତୁମେ ଯାହା କତିରେ ପଇସା ଆଣିବ, ଏଠି ଲକ୍ଷ ଲକ୍ଷ ଲୋକ ଆସି ପ୍ରାର୍ଥନା କାହାକୁ କରିବେ? ଗୋଟେ ପ୍ରୋବ୍ଲେମ ହେଇଗଲାଣି ଆମର, ଆଉ ମ୍ୟାନେଜମେଣ୍ଟ ଗୋଟେ ଏଡ଼େ ଗୋଟେ ପ୍ରୋବ୍ଲେମ ହେଇଗଲାଣି। ପ୍ରଭୁପାଦଙ୍କ ଶିଷ୍ୟମାନେ ସେମାନେ ଜିବିସି କଲେଜ ତିଆରି କରୁଛନ୍ତି, ଏ ସୋସାଇଟି କେମିତି ରହିବ? କାରଣ ମୁଁ ଦେଖିଛି ମହାରାଜ ଯେଉଁଠି ଏବେ ବି ଯେଉଁଠି ଯେତେବେଳେ ଯେକୌଣସି ଅବସ୍ଥାରେ, ଆମ ଇସ୍କନରେ ତିନି ଜଣ ଅଛନ୍ତି, ଯେଉଁମାନେ କି ତିନି ଜଣରୁ ଚାରି ଜଣ ଇସ୍କନର ସମସ୍ତ ବାଇଲ ଜାଣନ୍ତି, ଚାରି ଜଣ ଜାଣ ଇସ୍କନର କେଉଁ କେଉଁ ପରିସ୍ଥିତିରେ କ'ଣ କରାହବ। ଇସ୍କନ ଗୋଟେ ୱାର୍ଲ୍ଡ ୱାଇଡ୍ ମିଶନ, ଚାରି ଜଣଙ୍କ ଭିତରେ ପ୍ରଥମ ହେଲେ ଆମର ପୂଜ୍ୟପଦ ଜଗତ ଗୋସ୍ୱାମୀ ମହାରାଜ, ଦ୍ୱିତୀୟରେ ହେଲେ ଗୋପାଳକୃଷ୍ଣ ଗୋସ୍ୱାମୀ ମହାରାଜ, ତୃତୀୟ ହେଲେ ବାସୁ ଘୋଷ ପ୍ରଭୁ, ଚତୁର୍ଥ ହେଲେ ଭକ୍ତରୂପ ପ୍ରଭୁ। ଇସ୍କନର କେଉଁ କେଉଁ ପରିସ୍ଥିତିରେ କ'ଣ କ'ଣ କରିବାକୁ ପଡ଼ିବ, ସବୁ ବାଇଲ ତାଙ୍କ ମୁଣ୍ଡରେ ଅଛି। ଏ ଗୋଟେ ଡିଭୋଟି ଏହା କରୁଛି, ଏଠି କ'ଣ ଅସୁବିଧା ହବ? ଆପଣ ଭାବନ୍ତୁନି ଆମେ ଖାଲି ପ୍ରଚାର କରୁଛୁ, ଆପଣ ଭାବନ୍ତୁନି ଆମେ ଯେଉଁଠି ଯାଉଛୁ ସେ ସୋସାଇଟିରେ କ'ଣ ଚାଲୁଛି, କେମିତି ରଖାହଉଛି, କେଉଁ ମହାରାଜ କ'ଣ କରୁଛି, ସବୁ ଇନଫର୍ମେସନ୍ ପାଇଛି। କାରଣ ସେମାନେ ଜାଣିଛନ୍ତି ସୋସାଇଟିରେ କେମିତି, ଜଣେ ମହାରାଜ ଆଜି ପଲଟାଉ ନେଇଯାଉଛନ୍ତି ବା ମହାରାଜଙ୍କୁ ଆଜି ଅସୁବିଧାରେ ପଡ଼ିଛନ୍ତି, ତାଙ୍କୁ କେଉଁ ସ୍ଥାନକୁ କେମିତି କରାଯିବ, ପ୍ରଭୁପାଦଙ୍କର କେଉଁ ବାଇଲ ଲଗା ହବ, ସେମାନେ ସବୁ ଜାଣିଛନ୍ତି। ଆଉ ପ୍ରଭୁପାଦଙ୍କୁ ବଞ୍ଚେଇକି ରଖିଛନ୍ତି, କମ୍ସେ କମ୍ ଆମ ସୋସାଇଟି ବର୍ତ୍ତମାନ ସେଫ୍ ରହିଛି। କାରଣ ଆଜିକାଲି ଜେନେରେସନ୍ ଆସୁଛନ୍ତି ବା ତାଙ୍କୁ ମ୍ୟାନେଜ୍ କରିବା, ଇଟ୍ ଇଜ୍ ଏ ଟୁ ଡିଫିକଲ୍ଟ ଟାସ୍କ, ସେମାନେ କହୁଛନ୍ତି ଉପନିନ୍ଦି। କାରଣ ଏମାନେ ପର୍ସନାଲ୍ ଓରିଏଣ୍ଟେଡ୍, ବେଶୀ ସୋସାଇଟି ଓରିଏଣ୍ଟେଡ୍ ନାହିଁ। ଟିକେ କ'ଣ ହେଲା ନା ସାଙ୍ଗେ ସାଙ୍ଗେ କହିବି ମୁଁ ଚାଲିବି, କିନ୍ତୁ ସେମାନେ କେତେ ସହିଛନ୍ତି ଆଜି ପର୍ଯ୍ୟନ୍ତ, ସହି ଶିଷ୍ୟମାନେ ବିରୁଦ୍ଧ ହେଇକି ଠିଆ ହେଇଛନ୍ତି, ତଥାପି ସେମାନେ ସୋସାଇଟିରେ ଆଜି ଅଛନ୍ତି। ଆଉ ପ୍ରଭୁପା ସବୁବେଳେ ପ୍ରଭୁପା ସେ ସବୁବେଳେ ଚିନ୍ତା କରୁଛନ୍ତି ପ୍ରଭୁପାଦଙ୍କର ସୋସାଇଟି ଆଣିବେ, କାରଣ ସେମାନେ ଗୁରୁଗତ ପ୍ରାଣ ଦେଖିଛନ୍ତି ପ୍ରଭୁପାଦ କ'ଣ କହିଛନ୍ତି। ଯେତେ ପ୍ରଭୁପାଦଙ୍କର ଶିଷ୍ୟ, ତାଙ୍କର ଗୋଟେ ସବୁଠୁ ଭଲ ଗୁଣ ହେଲା ତାଙ୍କ ଗୁରୁଙ୍କୁ ସେ ଭଲ ପାଇଲେ, ସେଥିପାଇଁ ସୋସାଇଟିକୁ ଧରିକି ରଖୁଛି। ତାଙ୍କ ପରେ ଯେଉଁ ସ୍ଥିତି ଆସୁଛି ସେ ଦାୟିତ୍ୱଟା ଆମମାନଙ୍କର, କିନ୍ତୁ ଆମେ ମାନେ ପର୍ସନାଲ ଓରିଏଣ୍ଟେଡ୍ ହେଇଗଲେ ମୋତେ ଭଲ ଲାଗୁଛି। ଆମେ ସୋସାଇଟି ଦେଖିବା ଦରକାର, ପ୍ରଭୁପାଦଙ୍କୁ ଦେଖିବା ଦରକାର, ଆଉ ପ୍ରଭୁପାଦଙ୍କୁ ଦେଖିବାକୁ ଗଲେ ତୁମ ଗୁରୁଙ୍କୁ ଠିକସେ ବୁଝିବା ଦରକାର, ତୁମ ଗୁରୁଙ୍କୁ ଠିକସେ ବୁଝିବା ଦରକାର। ମୋତେ ଗୋଟେ ପିଲା କହିଲା, ମୁଁ ତ କାଉଣ୍ଟର କଲି, ମୋତେ ସେ କହିଲା କହିଲା ଭୁବନେଶ୍ୱରରେ ଗୌରଗୋବିନ୍ଦ ମହାରାଜଙ୍କର ସବୁ ପ୍ରିନ୍ସିପୁଲ ଚାଲିଛି। ମୁଁ କହିଲି ଗୌରଗୋବିନ୍ଦ ମହାରାଜଙ୍କର ପ୍ରିନ୍ସିପୁଲ ଚାଲିଥାନ୍ତା, ତା ମନ୍ଦିରଟା ଆମର ଠିକ୍ ଚାଲିଲା। ଯଦି ଗୌରଗୋବିନ୍ଦ ତୁମେ କହୁଛ ଆମେ ପ୍ରଭୁପାଦଙ୍କ ନିୟମ ମାନୁ, ଆମେ ଗୌରଗୋବିନ୍ଦ ମହାରାଜଙ୍କ ନିୟମ ମାନୁଛୁ, ଯଦି ଆମେ ଗୌରଗୋବିନ୍ଦ ନିୟମ ମାନିପାରୁଥାନ୍ତୁ ତାହେଲେ ଆମ ମନ୍ଦିର ଏମିତି କିଛି ଅସୁବିଧା ହୁଅନ୍ତା ନା। ଆରେ ତୁମେ କେବେ ବି ତୁମେ ତୁମ ଗୁରୁଙ୍କୁ ଠିକ୍ସେ ପାଳନ କର, ତୁମେ ଅଟୋମେଟିକାଲି, କାରଣ ଗୁରୁ ପ୍ରଭୁପାଦ ସହିତ ପ୍ରଭୁପାଦଙ୍କ ଶିଷ୍ୟ ନା। ଆଉ ଯେଉଁମାନେ ପ୍ରଭୁପାଦଙ୍କୁ ଡାଇରେକ୍ଟ କହୁଛନ୍ତି ପ୍ରଭୁପାଦଙ୍କ ସେବା କରିବି, ସେ ନା ପ୍ରଭୁପାଦଙ୍କ ସେବା କରୁଛନ୍ତି ନା ଗୁରୁଙ୍କ ସେବା କରୁଛନ୍ତି। ତ ଖୋଲିକି ଦେଖ, ସେମାନେ ଗୋଟେ ଇଣ୍ଡିଭିଜୁଆଲି ଷ୍ଟ୍ରଗଲିଂ କରିକି ସୋସାଇଟିରେ ସେମାନେ ବଞ୍ଚିବା ପାଇଁ ଚାହୁଁଛନ୍ତି। ଦେଖ ତୁ ମୁଁ ଇସ୍ୟୁ ଦେଖ କାଢ଼ି ଦେଖେଇଦେବି, କାରଣ ଗୁରୁବାନୁଗତ୍ୟ ବିନା କେବେ ହବନି, ତୁମେ ଡିସିପ୍ଲିନ୍ ହେଇପାରିବନି, ତୁମ ଗୁରୁ କନିଷ୍ଠ ମାନିବାକୁ ପଡିବ। ଟିଚରଟା ପାଠ ନ ପଢ଼େ ପ୍ରେଜେଣ୍ଟ ତ ସିଏ ପକେଇବ, ତୁମ ସ୍କୁଲ ଯିବାକୁ ପଡିବ। ଆଉ ମହାରାଜଙ୍କର ତ ବହୁତ ଗୁଣ ରହିଛି, ସବୁଠୁ ବଡ ମହାରାଜଙ୍କର ଗୁଣ ହେଲା ସେ ଯେଉଁଠି ଯାଏ ମଙ୍ଗଳାରତି ଉଠିବେ, ଆଉ କୌଣସି ଗୃହସ୍ଥ ଘର ରହିବେ, ବିଦେଶ ଗଲେ ବି ସେ ପ୍ରଥମ ଘରେ ଟେମ୍ପୁଲ, କାରଣ ମୋତେ ମଙ୍ଗଳାରତି ଯିବାକୁ ପଡିବ। ଆଉ ମୋତେ ସବୁଠୁ ଭଲ ଲାଗେ ସେ ବିଗ୍ରହଙ୍କୁ ଭଲ ପାଏ, ସବୁବେଳେ ନିଜେ ଅର୍ଚ୍ଚନ ଏ ଅବସ୍ଥାରେ ବି ଟେବୁଲରେ ବସିକି ଅର୍ଚ୍ଚନ କରିବେ, ସବୁବେଳେ ଯୁଆଡ଼େ ଯୁଆଡ଼େ ନିଜ ଠାକୁରଙ୍କୁ ରଖିବେ ଅର୍ଚ୍ଚନ କରିବେ। ଆଉ ଯେଉଁଠି ଯିବ ଆଜି ମାୟପୁର ଯାଆନ୍ତୁ, ବମ୍ବେ ଯାଆନ୍ତୁ, ଦିଲ୍ଲୀ ଯାଆନ୍ତୁ, ଯୁଆଡ଼େ ଯିବେ ଏଇଠିକି ଆସିଲେ କହି ମଙ୍ଗଳାରତୀ କରିବେ, ସେ କେବେ ମଙ୍ଗଳାରତୀ ମିସ୍ କରନ୍ତି। ମନ୍ଦିର ମନ୍ଦିରରେ ସବୁବେଳେ ରୁହନ୍ତି, ଆଉ ପର୍ସନାଲ ତାଙ୍କର କିଛି ନାହିଁ। ଆମେମାନେ ଆଜିକାଲି ନୂତନ ଶୁଣିଛି, ଆମ ଗୋଟେ ଆମର ଗୋଟେ ଗାଡ଼ି ଅଛି, ଯଦି ଇସ୍କନ ନାଁ ଅଛି ଆମେ ଗୋଟେ ଗାଡ଼ି ୟୁଜ୍ କରୁଛୁ, କିନ୍ତୁ ମହାରାଜ ୱାର୍ଲ୍ଡ ୱାଇଡ଼୍ ପ୍ରିଚର୍, ତାଙ୍କର ପର୍ସନାଲ ଗାଡ଼ି ଗୋଟେ ନାହିଁ। ମୁଁ ଯାଇଥିଲି ତାଙ୍କ ଦିଲ୍ଲୀ ଗୋଟେ ବ୍ୟାସ ପୂଜାରେ, ମହାରାଜଙ୍କୁ ଜଣେ କହିଲେ, ମହାରାଜ ମୁଁ ବହୁତ କଷ୍ଟଲି ଗାଡ଼ି ମୁଁ ଦେବି ଆପଣଙ୍କୁ, ମହାରାଜ କହିଲା ସେତିକି ପଇସା ଦେ ମୁଁ ପାର୍ଥସାରଥୀ ମନ୍ଦିରରେ ଲଗେଇବି, ମୋର ଗାଡ଼ି ଦରକାର ନୁହଁ। ତାଙ୍କ ପର୍ସନାଲ କିଛି ନାହିଁ, ମୁଁ ଦିଲ୍ଲୀ ଯାଉଛି ନା ମୁଁ ଦେଖୁଛି, କିଛି ତାଙ୍କ ପର୍ସନାଲ ନାହିଁ। ଆଉ ମନ୍ଦିର ଗାଡ଼ି ପଠେଇବ, ବଡ଼ ମନ୍ଦିରରୁ ଦ୍ୱାରକା ଆସିଲେ ମନ୍ଦିର ଗାଡ଼ି ପଠେଇବ, ଦ୍ୱାରକାରୁ ଯିବେ କେଉଁଠିକି ମନ୍ଦିର ଗାଡ଼ି ପଠେଇବ, ତାଙ୍କର ନିଜର ଗାଡ଼ି ନାହିଁ, ସେ ପର୍ସନାଲ କିଛି ରଖନ୍ତି, ସବୁବେଳେ ପ୍ରଭୁପାତ। ଆଉ ସବୁଠୁ ବଡ଼ ଗୁଣ ହେଲା ସେ କାହାକୁ ବାହାର କରିବେ ମନ୍ଦିର, କାରଣ ପ୍ରଭୁପାତ ଯେତେବେଳେ ସର ତ୍ୟାଗ କରିଥିଲେ ସେ ଡାକିଥିଲେ, ତାଙ୍କ ଭିତରୁ ପ୍ରଥମ ଥିଲେ। ମୁଁ ତ ପୂଜ୍ୟପାଦ ଜଗତିକା ମହାରାଜଙ୍କ କଥା ମୁଁ ଜାଣିନି, ମାନେ ପ୍ରଭୁପାଦ ତାଙ୍କୁ କ'ଣ ପର୍ସନାଲ ଇନ୍ଷ୍ଟ୍ରକ୍ସନ୍ ଦେଇଛନ୍ତି, କିନ୍ତୁ ମହାରାଜଙ୍କୁ କ'ଣ କହିଛନ୍ତି, ମୁଁ ଦିଶା ପିଲା କହୁଥିଲି, ମୁଁ ଦିଲ୍ଲୀ ବମ୍ବେ ଯାଏ, ବମ୍ବେରେ ବହୁତ ମୋର ବମ୍ବେ ପୁନେ ସବୁ ପିଲାମାନେ ମୋ କତିକି ଆସିବେ। ଆପଣମାନେ କ'ଣ ଭାବୁଛନ୍ତି ମୁଁ କହିପାରିବିନି, ମୋର କିନ୍ତୁ ସମସ୍ତେ ଭାଇ ଭଳିଆ, ମୋର ଡିସାପୁଲ ସହିତ ମୋର ଗୁରୁଙ୍କ ସହିତ ରିଲେସନ୍, ମୋର ଡିସାପୁଲ ସହିତ ରିଲେସନ୍, ହି ଇଜ୍ ଏ ଡିଭୋଟି, ନାଇସ୍ ଡିଭୋଟି ହୁଜ୍ ଡିସାପୁଲି ମେନ୍, ସିଏ ଗୋଟେ ଭଲ ଭକ୍ତ ବାସୀ ମହାପ୍ରଭୁଙ୍କ ଗୁରୁ ସହିତ ମୋର କ'ଣ ଲିଙ୍କ ରହିଛି। ଆପଣ କ'ଣ କହୁଛନ୍ତି ମୁଁ କହିପାରିବିନି, ଆପଣ ମୋତେ କ'ଣ ଭାବନ୍ତି ମୁଁ କହିପାରିବିନି, ମୁଁ ବାହାରୁ ନାହିଁ, ଯେହେତୁ ମୁଁ ଯେଉଁଠି ଜାଣିଛି କେଉଁ ପିଲାଟି ଭଲ ପିଲାଟା ସେ କାହାର ଶିଷ୍ୟ, ମୋର କ'ଣ ଅସୁବିଧା ଅଛି, ସେମାନେ ମୋତେ ସବୁ କୁହନ୍ତି। କାରଣ ଥରେ ମହାରାଜଙ୍କୁ ସେ ପିଲା ଚୋରି କଲା ପରେ ବମ୍ବେରେ ଚୋରି କଲା ପରେ ତାକୁ ଧରାଗଲା ପରେ ତାକୁ ପନିସମେଣ୍ଟ ଦେବା କଥା, ମହାରାଜ ତାକୁ ବାହାର କରିଦେଲେ, କହିଲା ଠିକ ତାକୁ ଏଠି ବାହାର କରିବେ, ତାକୁ ନେଇକି ଆଉ ଗୋଟେ ସେଣ୍ଟର ରହିଦେଲେ, ତାକୁ ଆଉ ଗୋଟେ ପୋଷ୍ଟ ଦେଲେ, ବକି ପୋଷ୍ଟ ଗୋଟେ ଭଲ ବଡ଼ ପୋଷ୍ଟ ଦେଲେ, ସେ କିଛି ପଇସା ଚୋରି ମାନେ ଏମିତି ନାହିଁ, ମନ୍ଦିର କିଛି ଗୋଟେ ଆକାଉଣ୍ଟ ଠିକ୍ ସେ ଦେଇପାରିଲାନି, ମହାରାଜ କଣ ତ ବାହାର କରିଦିଅ, ମ୍ୟାନେଜମେଣ୍ଟ ତାକୁ ବାହାର କରିଦେଲେ, ମହାରାଜ କ'ଣ କହିଲେ ତାକୁ ନେଇକି ଗୋଟେ ରେସ୍ପନ୍ସିବୁଲ ପୋଷ୍ଟରେ ବସେଇଲେ। ମ୍ୟାନେଜର ଆହୁରି ରାଗିଲେ, କହିଲେ ଏଠି ସେ ମିସ୍ହାଣ୍ଡେଲ କଲା, ଆମେ ତାକୁ ରିଜେକ୍ଟ କଲୁ, ଆପଣ ତାକୁ ଗୋଟେ ଭଲ ପୋଷ୍ଟ କିଣି ଦେଉଛନ୍ତି। ମହାରାଜ କହିଲା ଆରେ ବୋକା, ତାକୁ ଯେତେବେଳେ ରେସ୍ପନ୍ସିବୁଲ ପୋଷ୍ଟ ଦିଆଯିବ ତା ମୁଣ୍ଡରେ ପଡ଼ିଲା ନା, ସେ ମିସ୍ହାଣ୍ଡେଲ କେମିତି କରିବ, ତାକୁ ଧରିବେ ତୋ ଲୋକ, ଆମେ ତାକୁ ଦାୟିତ୍ୱ ନ ଦେବା ଅଡ଼ୁଆ, ତାକୁ ଦେଇଦିଏ ରେସ୍ପନ୍ସିବୁଲ ପୋଷ୍ଟ, ଆଉ ସେ କେବେ ବାହାର କରନ୍ତିନି। କାହିଁକି ନା ପ୍ରଭୁପାଦ ମହାରାଜଙ୍କୁ କହିଥିଲେ, କାରଣ ପ୍ରଭୁପାଦ ଜାଣିଥିଲେ ମହାରାଜ ଦକ୍ଷ ମ୍ୟାନେଜର। ଦେଖନ୍ତୁ ମାୟପୁର ଯେତେବେଳେ ଯେଉଁ ପରିସ୍ଥିତିରେ କିଛି ଗୋଟେ ଅସୁବିଧା ହେଉଛି, ସେଠି ପୂଜ୍ୟପାଦ ଗୋପାଳ କୃଷ୍ଣ ମହାରାଜ ଥିବେ, ଇସ୍କନ୍ର ଯେଉଁଠି କ୍ରିଟିକାଲ ଜିନିଷ ବୀରରେ ସେ ଅଛନ୍ତି, ମହାରାଜଙ୍କୁ ରଖାଯିବ, କାରଣ ସେମାନେ ଇସ୍କନ୍ର ବାଇଲେ ଜାଣନ୍ତି ଆଉ କୁଲ୍ ହେଡେଡ୍। କୌଣସି ଡିସିସନ୍, ଏବେ ମୁଁ ବମ୍ବେ ଯାଇଥିଲି ତିନି ଦିନ ଥିଲି ସେଠି, ଶୁଣୁଥିଲି ମିଟିଂରେ ମହାରାଜ ଚୁପଚାପ ବସିବେ, ସମସ୍ତେ କହିସାରିବେ, ମହାରାଜ କୁଲ୍ ହେଡ୍ରେ ଶୁଣିବେ ଗୋଟିଏ ପଦ କଥା କହିବେ ଫିନିସ୍, କାରଣ ସେ ପ୍ରଭୁପାଦ ସମୟରେ ଟ୍ରେଣ୍ଡ ଅଫ୍ ମ୍ୟାନେଜମେଣ୍ଟ କରିବା, ସେମାନଙ୍କର ଅବଦାନ ଯେଉଁଟା ରହିଛି ସୋସାଇଟିର ପିଲର, ସେମାନେ ବହୁତ ପ୍ରଚାରକ ବାହାରିବେ, ମ୍ୟାନେଜ କିଏ କରିବ, ମ୍ୟାନେଜର ଅଛନ୍ତି ବୋଲି ପ୍ରଚାର କରୁଛି, ମ୍ୟାନେଜର ଠିକ ନମ୍ବର ତ ମାଡ଼ଗୋଳ ଲାଗିବ, ପ୍ରଚାର କ'ଣଟା କରିବ, ଏଇଟା ଗୋଟେ ସୋସାଇଟି, ୱାର୍ଲ୍ଡ ୱାଇଡ଼୍ ସୋସାଇଟି ତ ରଖିବୁ କିଏସ୍। ପ୍ରଭୁପାଦ କହିଥିଲେ ପୂଜ୍ୟପାଦ ମହାରାଜଙ୍କୁ, ଦେଖ ଗୋପାଳ କୃଷ୍ଣ ମୁଁ ଯାଉଛି, କିନ୍ତୁ ମୁଁ ଗଲା ପରେ ଯେହେତୁ ତୁମେ ଇଣ୍ଡିଆର ବହୁତ ବଡ଼ ମ୍ୟାନେଜର, ବିବିଟି ସବୁ ଦାୟିତ୍ୱ ବୁଝୁଛ, ତୁମେ ଗୋଟିଏ କାମ କରିବ, କେବେ କୌଣସି ଭକ୍ତ ଯେମିତି ଅନୁଭବ କରିବେନି ପ୍ରଭୁପାଦ ନାହାନ୍ତି ଆମ ଗାଈ ସୋସାଇଟିରୁ ବାହାର କରିଦେଉଛନ୍ତି, ନେଗ୍ଲେକ୍ଟ କରୁଛି, ପ୍ରଭୁପାଦ ମୁଁ ଇନ୍ଷ୍ଟ୍ରକ୍ସନ୍ ଦେଇ ଯାଇଥିଲି, କାରଣ ତୁମେ ମାନେ ମ୍ୟାନେଜର ନା, ତୁମେ ଆତ୍ମ ସବୁବେଳେ ଚେଷ୍ଟା କରିବ ଗୋଟେ ଭକ୍ତକୁ ମୋର ଆଶ୍ରୟ ରଖିବା ପାଇଁ, କାରଣ ସେମାନେ ସବୁ ଛାଡ଼ିକି ଆସିକି ଡେଡିକେଟ୍ କରୁଛନ୍ତି, ତୁମେ କେବେ ସେମିତି ଫିଲ୍ କରିବେନି ଆଜି ପ୍ରଭୁପାଦ ନାହାନ୍ତି ବୋଲି ଆମ ସୋସାଇଟିରୁ ବାହାର କରିଦିଆଯାଉଛି। ଆମେ ଦେଖିଛୁ ଆମର ଏଇ କେସ୍ରେ, ଆମ ଏଇ ମନ୍ଦିର କେସ୍ରେ, ଆମର ଯେଉଁ ଗୁରୁ ଭାଇ ଥିଲେ, ଏ ଯେଉଁ ସନ୍ନ୍ୟାସୀ ହେଲେ, ଆମର କ'ଣ ମୁରଲୀ କୃଷ୍ଣ ମହାରାଜ, ସମସ୍ତେ ଅପୋଜ୍ କରୁଥିଲେ, ତାଙ୍କର ଯେଉଁ ସନ୍ନ୍ୟାସୀ ହେଲା ତାଙ୍କର ଆଟିଚ୍ୟୁଡ୍ ବା ତାଙ୍କର ଡିଲିଙ୍ଗସ୍କୁ ନେଇକି ଯେଉଁମାନେ ଅସନ୍ତୁଷ୍ଟ ଥିଲେ, କିଏ ଇଣ୍ଟ୍ରୋଡ୍ୟୁସ୍ କରାଇଲେ, କାରଣ ସେମାନେ ପ୍ରଭୁପାଦ ଜାଣିଛନ୍ତି କିଛି ଆମର ନେଗେଟିଭ୍ ଜିନିଷ ଅଛି, କିନ୍ତୁ ସେମାନେ କହୁଥିଲେ ନାଇଁ ଏ ସୋସାଇଟି ଭିତରେ ରହୁ, ସୋସାଇଟି ଭିତରେ ଡେଡିକେସନ୍ ରହୁ, ଏଇଟା ଗୋଟେ ବହୁତ ଉଦାର ଜିନିଷ। ପର୍ସନାଲି କିଛି କରିବା ବଡ଼ ଜିନିଷ ନୁହେଁ, ନିଜେ ସାଧନ ଭଜନ କରିବା ବଡ଼ ଜିନିଷ ନୁହେଁ, ନିଜେ ସାଧନ ଭଜନ କଲେ ବହୁତ ବଡ଼ ବଡ଼ ସାଧୁ ତୁମେ ଲୋକ କହିବେ, ତୁ ମ୍ୟାନେଜ୍ କରୁନୁ ନା। ମୁଁ ସମସ୍ତଙ୍କୁ ଗୋଟେ କଥା କୁହେ, ସେମାନଙ୍କୁ ଜଣେ ଜଣେ ଜୁଏଲ ପ୍ରଭୁପାଦଙ୍କ ଶିଷ୍ୟମାନେ ଆଜି ତାଙ୍କ ନାଁରେ ଯେତିକି କଥା ଉଠୁଛି କାରଣ ସେମାନେ ମ୍ୟାନେଜର ପୋଷ୍ଟକୁ ଯାଇଛନ୍ତି। ମୁଁ କୁହେ ସବୁବେଳେ ତୁମେ ମୋ ପ୍ରତି ଶୁଣୁନ, ଘର ଘର ଲୋକ ଗାଁ କନ୍ୟା ସିଙ୍ଗାଣ ନାକି ତା ଓଡ଼ିଆରେ ଅଛି ଆଉ। ଆଜି ଯେତେ ବଡ଼ ବଡ଼ ଆମ ପୂଜ୍ୟପତି ସ୍ୱୟଂବର ହେଉଛୁ, ଗୋପାଳକୃଷ୍ଣ ମହାରାଜ, ଯେଉଁମାନେ ଆଜି ମ୍ୟାନେଜର ବଡ଼, ସେମାନଙ୍କ ଡେଡିକେସନ ବହୁତ। ଚରୁ ମହାରାଜ ହୁଅନ୍ତୁ, ଯେତେ ପ୍ରଭୁପାଦଙ୍କ ଶିଷ୍ୟମାନଙ୍କର ଆଜି ଯେଉଁମାନେ ତାଙ୍କ ବିଷୟରେ କିଛି ଗୋଟେ କମେଣ୍ଟସ ଦଉଛନ୍ତି, ତାର କାରଣ ହେଲା ସେ ମ୍ୟାନେଜିଂ ପୋଷ୍ଟକୁ ଚାଲିଗଲେ। ମ୍ୟାନେଜିଂ ଜିନିଷଟା ଏମିତିକା ତୁ ଶିଷ୍ୟକୁ ତୁମର କମ୍ପ୍ଲେନ୍ କରିବ, ସେ ଗୁରୁ ଉପରେ ସନ୍ତୁଷ୍ଟ ହେବେ ନା, ସେ କମ୍ପ୍ଲେନ୍ କରିଦେବ। କିନ୍ତୁ ସେମାନଙ୍କର ଯେଉଁ କୀର୍ତ୍ତି ବା ତେହମାନଙ୍କର ଯଶ ଅତୁଳନୀୟ, ସେମାନେ କ୍ୱାଲିଫାଏଡ଼, କିନ୍ତୁ ସେମାନେ କେବେ ଗୋଟେ ପ୍ରବଚକ ହେବା ଇଚ୍ଛା କରୁନାହାନ୍ତି। ମୁଁ ଏଇଟା ଗୋଟେ ଚିନ୍ତା କରେ ସବୁବେଳେ, ଆଜିକୁ ଯିଏ ବି ଆସୁଛି ଗୋଟେ ପ୍ରିଚର ରହିବି, କିନ୍ତୁ ସେମାନେ ପ୍ରିଚର ପାଇଁ ଚେଷ୍ଟା କରୁନା, ସେ କହିଛନ୍ତି ମୋ ଗୁରୁ ସେବାଟା କେମିତି କରିବି। ପ୍ରଭୁପାଦଙ୍କର ସବୁ ଶିଷ୍ୟ ଜାଣିଥିଲେ ଗୋଟେ ଗୋଟେ ବିଶ୍ୱକୁ ଦିଗ୍ବିଜୟ କରିପାରିଥାନ୍ତି, ସେ ଏତେ ଟ୍ୟାଲେଣ୍ଟ ଇଂଲିଶରେ ହିନ୍ଦୀରେ, କିନ୍ତୁ ସେମାନେ କେବେ ତାଙ୍କ କ୍ୟାରିୟରକୁ ଦେଖିନାହାନ୍ତି। ଆଜି ଗୋଟେ ଯେକୌଣସି ଯୁବଟି ଆସୁଛି, ସେ କହିଛି ମୁଁ ଷ୍ଟଡି କରିବି, ସାଧନ କରିବି, ମୁଁ ତ ଷ୍ଟ୍ରେଟ୍ରେ ସବୁବେଳେ ଗାଳି ଦେଉଛି, ଯାଇକି ସମସ୍ତେ ହିନ୍ଦୀରେ ମୁଁ ଗାଳି ଦେଇକି ଆସୁଛି। ତୁମେ ତୁମ ଗୁରୁଙ୍କୁ ଦେଖ, ତୁମ କ୍ୟାରିୟର କ'ଣ ଚିନ୍ତା କର, ତୁମ ଗୁରୁଙ୍କୁ ତୁମେ ସେବା କର, ତୁମ କ୍ୟାରିୟର ସେ ଗଢ଼ିଦେବେ। ସେମାନେ କେବେ ଓରେଡ଼ି ହେଲା ଯେ ଆମେ ଭାଗବତ ପଢିବୁ, ଏଇଟା କରିବୁ, ସେଟା କରିବୁ, ସେମାନେ କେବଳ ପ୍ରଭୁପାଦ ପ୍ରଭୁପାଦ ପ୍ରଭୁପାଦ। ଆଜି ସେଥିପାଇଁ ଭଗବାନ ଦେଖ ତମେ କେତେ ବଡ଼ ସ୍ଥିତିରେ ଅଛି। ଆମେ ସବୁ ପର୍ସନାଲ ଜିନିଷ ଚିନ୍ତା କରୁଛେ, ବ୍ୟକ୍ତି ଦୁର୍ବଳ ହେଇଯାଏ ଯେତେବେଳେ ନିଜ କଥାଟା ଚିନ୍ତା କରେ। ଆଜି ସେଥିପାଇଁ ସବୁ ଡିବୋଟି ସମାଜ ସବୁ ୱିକ୍, ସେମାନେ ଗୁରୁ କଥା ସୋସାଇଟି କଥା ଚିନ୍ତା କରୁନାହିଁ। ପର୍ସନାଲ ତୁମେ କେମିତି ବି ରୁହ, ପର୍ସନାଲ ସମସ୍ତେ ଷ୍ଟ୍ରଗଲିଂ କରୁଛନ୍ତି, କିନ୍ତୁ ଗୁରୁକୃଷ୍ଣ ପାଇଁ କିଛି କର। ଏବେ ମୁଁ ଦେଖୁଥିଲି ଏବେ ଫେସବୁକ୍ରେ ଲେଖି ପଠେଇଥିଲେ ମହାରାଜ ଏବେ ଯାଇଥିଲେ ଆମେରିକା, କ'ଣ କାନାଡ଼ା, ଏବେ ମହାରାଜ କାନାଡ଼ା ଟ୍ରାଭେଲିଂ କରୁଛି। ଦୁଇ ଜଣ ଟ୍ରାଭେଲର ହାର୍ଟ ପ୍ରୋବ୍ଲେମ୍, ତଥାପି ମହାରାଜ ଟ୍ରାଭେଲିଂ କରୁଛି। ସେ ଟ୍ରାଭେଲିଂ କରିବେ ହିଁ କରିବେ, ଆମେ ୟଙ୍ଗ ହେଇକି ଟ୍ରାଭେଲିଂ କଲେ ସେମାନେ ଏମିତି ସ୍ପିରିଟେଡ୍ ପ୍ରଭୁପାଦ ସୋସାଇଟି ରଖିବା ପାଇଁ କେତେ କଥା ମୁଁ କହିବା, ମାନେ ସୋସାଇଟିରେ କହିହେବନି ନା, ଏଇଟା ଭିତର କଥାଟା ମୁଁ କ'ଣ କହିବି। ମହାରାଜ ହାତ ଯୋଡ଼ି କୁହନ୍ତି, ଯାହା ଭଲ ପାଆନ୍ତି ସେ ମ୍ୟାନେଜ କରୁଛନ୍ତି, ସେ କହିଲେ ମୁଁ ଛାଡ଼ିଦେବି। ମହାରାଜ କହୁ ନା ନା ନା, ମୁଁ ବଞ୍ଚିଥିଲା କ'ଣ କରୁଛି, କିନ୍ତୁ ମ୍ୟାନେଜ କର, ମୁଁ ପର୍ସନାଲ ତାଙ୍କ ପାଖରେ ଶୁଣିଛି, କାରଣ ମୋ ପ୍ରଭୁପାଦଙ୍କ ମନ୍ଦିର ତୁମ ଛଡ଼ା ଟିକେ ଚଳେଇ ପାରିବି, ମୁଁ ଯେତେବେଳେ ବଞ୍ଚିଥିବି ତୁମେ ଏଠି ରହିବ, ମୁଁ ଚାଲିଗଲା ପରେ ତୁମେ ଯାହା କରିବ କରିବ। ମାନେ ସେମାନେ ଏତେ ଆର୍ଟିଷ୍ଟ, ତେଣୁ ସେମାନେ ପ୍ରଭୁପାଦଙ୍କ ଯେତେ ଶିଷ୍ୟମାନେ ଅଛନ୍ତି ତାଙ୍କର ଅଲଗା ଯୋଗ୍ୟତାକୁ ତୁମେ ଦେଖନି, ଗୁରୁ ଭକ୍ତିର କେବଳ ଦେଖ ବାସ। ତୁମେ ହଜାର କ୍ୱାଲିଫାଏଡ଼ ହେଇପାର, କିନ୍ତୁ ତୁମେ ସୋସାଇଟିକୁ ପ୍ରୋଟେକ୍ସନ ଦେଇପାରିବ ନାହିଁ କି ତୁମେ ନିଜକୁ ପ୍ରୋଟେକ୍ସନ ଦେଇପାରିବନି। ଆଉ ସେମାନଙ୍କର ସବୁଠୁ ବଡ଼ ଘଟଣା ହେଲା ସେମାନେ ପ୍ରଭୁପାଦଙ୍କୁ ନିଜ ଜୀବନ ଭଳିଆ, ନିଜ ଜୀବନ ଭଳିଆ କରିଛନ୍ତି, ସେଇଟା ତାଙ୍କ ପାଖରୁ ଶିକ୍ଷା। ଆମେ ତାଙ୍କୁ ଜୀବନ କରିପାରିଲେ ସେଇଟା ହେଲା ପ୍ରଭୁପାଦଙ୍କ ପାଇଁ ଆମର ପ୍ରକୃତ ସେବା। ତେଣୁ ମହାରାଜଙ୍କର ବହୁତ ଗୁଣ ରହିଛି, ମୁଁ ବମ୍ବେ ଯା, ଆଉ ମହାରାଜ ଯେଉଁଠି ହାତ ମାରିବେ ତାଙ୍କ କବଳରେ ଖସି ପାରିବେନି। ସେ ରାଷ୍ଟ୍ରପତି ହୁଅନ୍ତୁ, ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସେ ବର୍ତ୍ତମାନ ମୋଦି ମୋଦିକି ଏକମାଳା ଜପ କରୁଛନ୍ତି, ମୋଦିକି ଜପ କରୁଛନ୍ତି, ଜପମାଳା ଦେଇଛନ୍ତି, ମହାରାଜ ଧରିବେ ମାନେ ଧରିଦେବେ ସାଙ୍ଗେ ସାଙ୍ଗେ। ଯେତେ ମିନିଷ୍ଟର ଅଛନ୍ତି, ସେ ଗଡ଼କରୀ ହଉ ଯିଏ ହଉ, ଲଗେଇବ ଫୋନ ମାନେ କିଏ କ'ଣ ବୋଲେ ଗୋପାଳ କୃଷ୍ଣ ସାଙ୍ଗେ ସାଙ୍ଗେ, ହଁ ମହାରାଜ ଧନ୍ୟବାଦ, ତାଙ୍କ ଶକ୍ତି ଅଛି ଗୋଟେ। ଆଉ ଯେତେ କରୋଡ଼ପତି ଦିଲ୍ଲୀରେ ଅଛନ୍ତି ସବୁ ନାଚିବେ ମହାରାଜ ଗାଙ୍ଗୁଡ଼ିରେ, ସବୁ କରୋଡ଼ପତି ଯେତେଟା ମନ୍ଦିର, କେତେଟା ମନ୍ଦିର ମୁଁ ଶୁଣୁଥିଲି 13 ହେଉଛି ବର୍ତ୍ତମାନ କନଷ୍ଟ୍ରକ୍ସନ ମନ୍ଦିର ଚାଲିଛି, 13 କରୋଡ଼ପତିକି ବସେଇ ଦେଇଛନ୍ତି ସବୁ କରୋଡ଼ପତି। ହାଁ ଜି ମହାରାଜ କହିଦେ ମାନେ ଦେଦେ ଇତନା ସାଙ୍ଗେ ସାଙ୍ଗେ, ଗୋଟେ ପଇସା ମହାରାଜ ହାତରେ ଧରନ୍ତିନି, ତାଙ୍କର ଏତେ ଶକ୍ତି ରହିଛି, କାରଣ ସେ ସବୁ ପ୍ରଭୁପାଦ ପାଇଁ କରୁଛନ୍ତି ନା, ଗୁରୁଙ୍କ ପାଇଁ ସବୁ କଲେ ସବୁ ଦେଇଦେବେ। ଆମେ ତ ସବୁବେଳେ ପର୍ସନାଲ ଓରିଏଣ୍ଟେଡ଼, ସବୁବେଳେ ନିଜ ଚିନ୍ତା କରିକିରି ମରିଛେ, ଆମେ ସୋସାଇଟି ପାଇଁ କ'ଣ କରିବା, ଗୁରୁ ପାଇଁ କ'ଣ କରିବା, ସେଥିପାଇଁ ପ୍ରଭୁପାଦ ପ୍ରସନ୍ନ ହେବେ। ଯେଉଁମାନେ ଜୀବନରେ ଆଗେଇବା ପାଇଁ ଚାହିଁବେ ସେମାନେ ଆଗେ ଗୁରୁଙ୍କ କଥା ଚିନ୍ତା କରିବା ଦରକାର। ତୁମେ ଗୁରୁଙ୍କୁ ଭଲ ପାଅ, ଗୁରୁଙ୍କ ସେବା କର, ଅଟୋମେଟିକ୍ ପ୍ରଭୁପାଦଙ୍କ କରିକି ଯିବ, କାରଣ ତୁମ ଗୁରୁ ତ ପ୍ରଭୁପାଦଙ୍କ ଶିଷ୍ୟ ନା, ଆଉ ତୁମେ ପର୍ସନାଲ ବେନିଫିଟ୍ ବି ପାଇବ। ମହାରାଜ ବହୁତ ଗୁଣ ରହିଛି, କେମିତି କେମିତି ମ୍ୟାନେଜ୍ କରିବି, ମୁଁ ସବୁ ବଗେର କେମିତି ମ୍ୟାନେଜ୍ କରୁଛନ୍ତି, ପୁନେରେ କେମିତି ମ୍ୟାନେଜ୍ କରୁଛନ୍ତି, କେଉଁଠି କ'ଣ କରୁଛନ୍ତି, ମୁଁ ସବୁ ଜାଣିଛି, ସେଟା ସେ ପର୍ସନାଲ କହିହେବନି। କେତେ ଡିଫିକଲ୍ଟରେ ମ୍ୟାନେଜ୍ କରନ୍ତି ମହାରାଜ, ଗୋଟେ ଗୋଟେ ଲୋକକୁ କନଫ୍ଲିକ୍ଟରେ ଗୋଟେ ଗୋଟେ ପ୍ରୋଜେକ୍ଟ ଦେଇଦିଅନ୍ତି, ଯା ତୁମେ ପ୍ରୋଜେକ୍ଟ ନେଇଯା, କିନ୍ତୁ ସୋସାଇଟି ଛାଡ଼ ସୋସାଇଟି ତୁମେ ଛାଡ଼, ଯେଉଁଟା କେହି ହ୍ୟାଣ୍ଡେଲ୍ କରିପାରିବେ, ମ୍ୟାନେଜର ମାନେ ତଙ୍ଗ ହେଇଯାନ୍ତି, ମହାରାଜ କ'ଣ କରୁଛନ୍ତି, ସେ କହିଲେ ନା ନା ତୁମେ କ୍ୱାଲିଫାଏଡ଼ ଲୋକ, ସୋସାଇଟି ଛାଡ଼ନି, ସୋସାଇଟିରେ ରୁହ। ସେମାନେ ମୋର ଗୋଟିଏ ଚିନ୍ତା, ମୁଁ 10 ବର୍ଷ ତଳେ କରୁଥିଲି, ଏବେ ବି ଚିନ୍ତା କରୁ, ପ୍ରଭୁପାଦଙ୍କର ଶିଷ୍ୟମାନେ ଗଲା ପରେ ଏ ସୋସାଇଟିର ଜିମେଦାର ସେମାନେ ଯେମିତି ନେଉଛନ୍ତି ଗୋଟେ କୁଲ୍ ହେଡ଼୍ରେ ଡିସିସନ୍ କିଏ ନେବ, କାରଣ ଏମାନେ ବ୍ରୋଡ଼୍ ମାଇଣ୍ଡେଡ଼୍ ନୁହନ୍ତି, ସେମାନେ କେବେ କାହା କଥା ଶୁଣନ୍ତିନି, ପୁରା ପ୍ରଭୁପାଦଙ୍କ ବାଇଲ ହିସାବରେ ଡିସିସନ୍ ନିଅନ୍ତି। ସେଥିପାଇଁ ଆମମାନଙ୍କର ବହୁତ ବଡ଼ ଦାୟିତ୍ୱ ସେମାନେ କେବଳ ପ୍ରପର୍ ରେସ୍ପେକ୍ଟ ଦେବା ଆଉ ତାଙ୍କ ଟିଚିଂସରେ ଚାଲିବା, ନହେଲେ ସୋସାଇଟି ଚଳେଇବା, କାରଣ ଯେତେ ୟଙ୍ଗ ମାସିକ ପିଲା ଆସୁଛନ୍ତି, ଯେତେ ଭକ୍ତ ଆସୁଛନ୍ତି, ଚଳିବେ କେମିତି, ପାରିବେନି। ତେଣୁ ମହାରାଜଙ୍କର ଆଜି ଶୁଭ ଆବିର୍ଭାବ ଦିବସ, ଆଉ ମହାରାଜ କୃପା କରନ୍ତୁ, ମହାରାଜଙ୍କର କୃପାରୁ ଆମମାନେ କିଭଳି ଭକ୍ତିପଥ ରହିପାରିବା, ଆଉ ଭକ୍ତମାନେ ସମସ୍ତେ ଇସ୍କନ ରହିକି ସେବା କରିପାରିବେ, ପ୍ରଭୁପାଦଙ୍କର ସେବା କରିପାରିବେ, ସେଇଟା ହେଉଛି ଆମର ପ୍ରାର୍ଥନା। ଏତିକି କହିବୁ, କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ। ପୂଜ୍ୟପାଦ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜ କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତବୃନ୍ଦ କି ଜୟ।